ନା ବନଜ୍ୟୋତ୍ସ୍ନା ପରିଡ଼ା, ମୁଁ ସିଫାର ORW ଅଛି। ଆମର କାରଗିଲ ବସ୍ତିରେ ଯେମିତି ଏୟାରପୋର୍ଟ ନିକଟରେ ରହୁଛି, ଏୟାରପୋର୍ଟର ଯେତେକ ପାଣି ବର୍ଷା ହେଲା ମାନେ ଏୟାରପୋର୍ଟର ସବୁତକ ପାଣି ଆସି ଆମର ବସ୍ତି ଭିତରକୁ ପଶିଯାଉଛି। ଯେହେତୁ ଗଡ଼ାଣିଆ ହେଇକି ରହିଛି, ସେ ଅଞ୍ଚଳରେ ଯେତେକ ଗରିବ ଲୋକ ଅଛନ୍ତି ତାଙ୍କ ଘର ଭିତରେ ସବୁ ପାଣି ପଶିଯାଉଛି, କିନ୍ତୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମେ ଅନୁରୋଧ କରୁଛୁ କି ବିଏମ୍ସି କି ଯଦି କିଛିଟା ସହଯୋଗ କରନ୍ତେ, ଆମର ଏୟାରପୋର୍ଟ ପାଣି ଗୁଡା କିମ୍ବା ଅଲଗା ପାଣି ଯୋଉ ଆସୁଛି ଆମର ଡ୍ରେନେଜ ସିଷ୍ଟମ କରି ଆମର ଟ୍ରେନ ଲାଇନ କଡ଼ରେ ଛାଡ଼ିଦେଲେ ବି ସେ ଆମର ବିଏମ୍ସି ଡ୍ରେନ୍ରେ ପଳାନ୍ତା, ତାହେଲେ ଆମେମାନେ ଉପକୃତ ହୁଅନ୍ତୁ, ଗରିବ ଲୋକମାନେ ବି ଉପକୃତ ହେଇଯାନ୍ତେ, ଏତେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଓକେ।